ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ ପାଇଁ ପାଞ୍ଚଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଲେ ସୁପ୍ରିମକୋର୍ଟ, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ କହିଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ, ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବିଏନ୍ପି ନେତା ମିର୍ଜା ଫକରୁଲ ଇସଲାମ ଆଲମଗୀର, ଏବଂ ବିଡବ୍ଲ୍ୟୁଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହେଲେ ଆୟୁଷ ସେଟ୍ଟି. ଦିଲ୍ଲୀରେ ସାମ୍ପ୍ରତିକ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣା ଅଭିଯୋଗର ଯାଞ୍ଚ ପାଇଁ ଏକ ପାଞ୍ଚଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ ତଦନ୍ତ କମିଟି ସୁପ୍ରିମକୋର୍ଟ ଗଠନ କରିଛନ୍ତି. ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆର୍ ସୁଭାଷ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି. ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି କମିଟି ଗଠନ କରିବା ସହ ଅନ୍ୟ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି. ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶାଲିନ୍ଦର କୌର, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଋଷିକ କୁମାର ଶୁକ୍ଲା ଏବଂ ମେଘାଳୟର ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଆର୍ଏଲ୍ ବିଷ୍ଣୋଇ କମିଟିର ସଦସ୍ୟ ଭାବେ ରହିବେ. ଖଣ୍ଡପୀଠ କହିଛନ୍ତି ବହୁ ବିଚାର ବିମର୍ଶ ପରେ ଏହି କମିଟି ଗଠନ କରାଯାଇଛି. ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରିବା ସହ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି. ମହିଳା ପ୍ରତିବାଦକାରୀଙ୍କ ଉପରେ ହୋଇଥିବା ହିଂସାତ୍ମକ କାର୍ଯ୍ୟ ସଂକ୍ରାନ୍ତ ଅଭିଯୋଗକୁ ପ୍ରାଥମିକତାର ସହ ଯାଞ୍ଚ କରିବାକୁ ଖଣ୍ଡପୀଠ କହିଛନ୍ତି. ସୂଚନାଯୋଗ୍ୟ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଦିଲ୍ଲୀରେ ଗତମାସ 20 ତାରିଖରେ ସଂସଦ ଅଭିମୁଖେ ପଦଯାତ୍ରା ସମୟରେ ହିଂସାତ୍ମକ ଘଟଣା ନେଇ ଉଭୟ ପ୍ରତିବାଦକାରୀ ଏବଂ ପୁଲିସ୍ ଅଭିଯୋଗ କରିଛନ୍ତି. ପୃଥକ ପୃଥକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ଜଳବାୟୁ କାର୍ଯ୍ୟକଳାପ ମାଧ୍ୟମରେ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବ. ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଏକ ଆଲେଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ଗମନ ତୀବ୍ରତା ହ୍ରାସ ଏବଂ ଅଣୁ ଜୀବାଶ୍ମ ଶକ୍ତିକ୍ଷମତା ବ୍ୟାପକ କରିବା ମାଧ୍ୟମରେ ଭାରତର ପ୍ରଗତି ନିରନ୍ତର ଏବଂ ସବୁଜ ଆଭିମୁଖ୍ୟକୁ ସୁଦୃଢ଼ କରୁଛି. ନିରନ୍ତର ଜୀବନଶୈଳୀ, ବନୀକରଣ, ପୁନଃ କାର୍ଯ୍ୟକାରୀ ଯୋଗ୍ୟ ଅର୍ଥନୀତି, ସମ୍ପ୍ରଦାୟ ଆଧାରିତ ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକରେ ଭବିଷ୍ୟତ ରୂପରେଖ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ମନ୍ତ୍ରୀ ଶ୍ରୀ ଯାଦବ ତାଙ୍କ ଆଲେଖ୍ୟରେ ବର୍ଣ୍ଣନା କରିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି. ତାମିଲନାଡୁର ଚେନ୍ନାଇ ନିକଟବର୍ତ୍ତୀ ମହାବଳୀପୁରମ୍ଠାରେ ଅନୁଷ୍ଠିତ ବୈଠକରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ. ଆନ୍ତଃରାଜ୍ୟ ବିବାଦ, ସୁରକ୍ଷା ଏବଂ ବିକାଶ ପ୍ରସଙ୍ଗରେ ମତ ବିନିମୟ ହୋଇଛି. ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁଭାଟ୍ଟି ବିକ୍ରମାର୍କ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ଉପରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ, ଲାକ୍ଷାଦ୍ୱୀପର ପ୍ରଶାସକ ଓ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ବୈଠକରେ ଯୋଗ ଦେଇଥିଲେ। ରୁଦ୍ଧଦ୍ୱାର ବୈଠକରେ ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନର ପନ୍ଥା ନିର୍ଣ୍ଣୟ କରିବା ନେଇ ଆଲୋଚନା ହୋଇଛି। ସ୍ୱାସ୍ଥ୍ୟସେବା ପାଣ୍ଠି, ଭିତ୍ତିଭୂମି ବିକାଶ, ପରିବେଶ ଏବଂ ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ସଂଘୀୟ ସହଯୋଗିତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ ସେଲ୍ ଖଣି ଏବଂ ଖଣିଜ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2026କୁ ସ୍ୱାଗତ କରିଛି। ଗତ 17 ତାରିଖରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଖଣିଜ କ୍ଷେତ୍ରରେ ଆକଳନଯୋଗ୍ୟ ଆର୍ଥିକ ବ୍ୟବସ୍ଥା ଏବଂ ଦୀର୍ଘକାଳୀନ ନୀତିଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଏହି ସଂଶୋଧିତ ଆଇନ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେଲ୍ ପକ୍ଷରୁ କୁହାଯାଇଛି। ଇସ୍କାତ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସଂସ୍କାର ନିବେଶ ଏବଂ ଉତ୍ପାଦନ କ୍ଷେତ୍ରକୁ ଅଧିକ ଉତ୍ସାହିତ କରିବ। ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବା ସହ ଖଣିଜ ଏବଂ ଶକ୍ତି ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେବ। ଖଣିଜ ଭିତ୍ତିକ ଶିଳ୍ପଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ନେତା ମିର୍ଜା ଫକରୁଲ ଇସ୍ଲାମ ଆଲମଗୀର ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ 78 ବର୍ଷୀୟ ଆଲମଗୀର 255 ଖଣ୍ଡ ଭୋଟ୍ ପାଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣପଥୀ ବାଂଲାଦେଶ ଜମାୟତ ଏ ଇସ୍ଲାମୀ ଏବଂ ନ୍ୟାସନାଲ୍ ସିଟିଜେନ୍ ପାର୍ଟି ସମର୍ଥିତ ପୂର୍ବତନ ସେନା ଅଧିକାରୀ ଓଲି ଅହମ୍ମଦଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ଅହମ୍ମଦ 88 ଖଣ୍ଡ ଭୋଟ୍ ପାଇଥିଲେ। ମୁଖ୍ୟ ନିର୍ବାଚନ କମିଶନର ଏଏସ୍ଏମ୍ ନାସିରୁଦ୍ଦିନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂସଦର ମୋଟ 343 ଜଣ ସଦସ୍ୟ ଭୋଟ୍ ଦେଇଥିଲେ। 35 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବଙ୍ଗଭବନ ଦରବାର ହଲ୍ଠାରେ ଶ୍ରୀ ଆଲମଗୀର ଆସନ୍ତାକାଲି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଦେଶର ବିକାଶରେ ନାଗରିକ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରେ ଏହି ନୀତି କାର୍ଯ୍ୟକାରୀ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ 2024 ବ୍ୟାଚ୍ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାବେଶରେ ଯୋଗଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି ଚରିତ୍ର ଏବଂ ସଚ୍ଚୋଟତା ହେଉଛି ଜନସେବାର ଭିତ୍ତିଭୂମି। ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଜନସେବା ପ୍ରତି ସମର୍ପିତ ରହିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସମାଲୋଚନା ଦ୍ୱାରା ବିଚଳିତ ନ ହୋଇ କାର୍ଯ୍ୟ ଏବଂ ନିଷ୍ପତ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମାଜ କଲ୍ୟାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ଏବଂ ସାଧାରଣ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ଏହି ସମାରୋହରେ ରାଜ୍ୟପାଳ ଗୁରୁମିତ ସିଂ ଯୋଗଦେଇ ରାଷ୍ଟ୍ର ପ୍ରଥମ ଭାବନାକୁ ପ୍ରତ୍ୟେକ ନିଷ୍ପତ୍ତିରେ ପ୍ରାଥମିକତା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଜେପିଏସ୍ସିର 11ରୁ 23 ସଂସ୍କରଣ ପରୀକ୍ଷା ବାତିଲ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଝାଡ଼ଖଣ୍ଡ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ବାତିଲ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ଆଗତ 3ଟି ପୃଥକ୍ ପୃଥକ୍ ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମନୋନୀତ ପ୍ରାର୍ଥୀଙ୍କୁ ପୁନଃ କାର୍ଯ୍ୟରେ ଅବସ୍ଥାପିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ପ୍ରକ୍ରିୟା ଏବଂ ନୀତି ଅନୁସରଣ ନ କରି ମନୋନୀତ ପ୍ରାର୍ଥୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇପାରିବ ନାହିଁ ଦୃଷ୍ଟିକୋଣ ଆଧାରରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାଗୁଡ଼ିକରେ ପକ୍ଷ ରଖିବାକୁ କୋର୍ଟ ରାଜ୍ୟ ସରକାର ଏବଂ ଜେପିଏସ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 15 ତାରିଖକୁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ ଏହି ପରୀକ୍ଷାଗୁଡ଼ିକ ମାଧ୍ୟମରେ ମନୋନୀତ ହୋଇଥିବା 342 ଜଣ ପ୍ରାର୍ଥୀ କାର୍ଯ୍ୟ କରୁଛନ୍ତି। ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22ଟି ପରୀକ୍ଷାକୁ ବାତିଲ କରିଥିବା ବେଳେ 6ଟିର ପ୍ରକ୍ରିୟାକୁ ସ୍ଥଗିତ ଏବଂ 17ଟିକୁ ତଦନ୍ତ ପରିସରଭୁକ୍ତ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଦେଶରେ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ କାର୍ଯ୍ୟକାରୀ ହେଉଛି। ଏ କ୍ଷେତ୍ରରେ ଏକ ଶକ୍ତିଶାଳୀ ଘରୋଇ ଇକୋସିଷ୍ଟମ ସୃଷ୍ଟି କରିବା ଏବଂ ହାଇଡ୍ରୋଜେନ୍ ଉତ୍ପାଦନ ବ୍ୟବହାର ଓ ରପ୍ତାନୀରେ ଭାରତକୁ ଏକ ବିଶ୍ୱ କେନ୍ଦ୍ର ଭାବେ ସ୍ଥାନିତ କରିବା ଲକ୍ଷ୍ୟରେ ଏହି ମିଶନ କାର୍ଯ୍ୟକାରୀ ହେଉଛି। 2023 ଜାନୁଆରୀ ମାସରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଏହି ମିଶନ ଆସନ୍ତା 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 19,744 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ପ୍ରତିଷ୍ଠିତ ହୋଇଥିବା ଏନ୍ଟିପିସି ସବୁଜ ହାଇଡ୍ରୋଜେନ୍ ମୋବିଲିଟି ଷ୍ଟେସନ ଏ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛି। ବିଡବ୍ଲ୍ୟଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗର ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି ଇଣ୍ଡୋନେସିଆର ଅଲ୍ ୱେ ଫରହାନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। 19-21 ଏବଂ 11-21 ସେଟ୍ରେ ସେଟ୍ଟି ହାରିଯାଇଛନ୍ତି। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16, 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିୟାନ୍ ପିଭି ସିନ୍ଧୁ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଚୀନ୍ର ୱାଙ୍ଗ୍ ଝିଙ୍କ ସହ ଖେଳୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ ପାଇଁ ପାଞ୍ଚ ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଲେ ସୁପ୍ରିମକୋର୍ଟ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବିଏନ୍ପି ନେତା ମିର୍ଜା ଫକରୁଲ ଇସ୍ଲାମ ଆଲମଗୀର। ଏବଂ ବିଡବ୍ଲ୍ୟୁଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହେଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।